ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଜାମ୍ମୁ କାଶ୍ମୀରରେ ନବନିର୍ବାଚିତ ବିଧାନସଭା ସଦସ୍ୟ ଆଜି ନେବେ ଶପଥ. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଇଣ୍ଡିମେଣ୍ଟର ଆସନ ବୁଝାମଣା ନେଇ ଆର୍ଜେଡି ଓ ସିପିଆଇଏମ୍ଏଲ୍ର ଅସନ୍ତୋଷ. ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ କଲା ନ୍ୟୁଜିଲାଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ 2 ଦିନ ଲାଗି ରୁଷ ଗସ୍ତ କରିବେ. କାଜାନ୍ଠାରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ 16ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ. ସମ୍ମିଳନୀର ଚଳିତ ଥରର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦର ସଶକ୍ତିକରଣ. ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଲାଗି ସୁଚିନ୍ତିତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ. ସେହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ସହାୟତା ସହିତ ପୂର୍ବରୁ ବ୍ରିକ୍ସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି. ବୈଦେଶିକ ମନ୍ତ୍ରଣାଳୟ କହିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଯୋଗଦେବାକୁ ରୁଷ ଗସ୍ତରେ ଯାଉଛନ୍ତି. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ଏବଂ ଅନ୍ୟ ଆମନ୍ତ୍ରିତ ବ୍ୟକ୍ତିଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଦକ୍ଷିଣ ଆଫ୍ରିକାରେ ଗତବର୍ଷ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ୟୁଏଇର ସଦସ୍ୟତା ପରେ ବ୍ରିକ୍ସର ଏହା ପ୍ରଥମ ବୈଠକ ହେବ. ଏହି ନୂତନ ରାଷ୍ଟ୍ରଗୁଡ଼ିକୁ ମିଶାଇ ବ୍ରିକ୍ସର ସଦସ୍ୟ ସଂଖ୍ୟା 9ରେ ପହଞ୍ଚିଛି. ବ୍ରିକ୍ସର ମୁଖ୍ୟ ବୈଠକ ବ୍ୟତୀତ ସେଠାରେ ବ୍ରିକ୍ସ ପ୍ଲସ୍ ବୈଠକର ଆୟୋଜନ କରାଯାଇଛି. ଏଥିରେ ବିଷୟବସ୍ତୁ ରହିଛି ବ୍ରିକ୍ସ ଏବଂ ଦକ୍ଷିଣ ବିଶ୍ୱ ମିଳିତ ଭାବେ ଭବିଷ୍ୟତ ବିଶ୍ୱ ଗଠନ. ଏଥିରେ ଏସିଆ, ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ଓ ଲାଟିନ୍ ଆମେରିକାର ପ୍ରତିନିଧିମାନେ ଅଂଶଗ୍ରହଣ କରି ମତ ବିନିମୟ କରିବେ. ଜାମ୍ମୁ କାଶ୍ମୀରରେ ନବନିର୍ବାଚିତ ବିଧାନସଭା ସଦସ୍ୟଙ୍କର ଆଜି ଶ୍ରୀନଗରଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ. ଅସ୍ଥାୟୀ ବାଚସ୍କତି ମୁବାରକ ଗୁଲ୍ ସେମାନଙ୍କୁ ଶପଥପାଠ କରାଇବେ. ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ 51 ଜଣ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି. ଅପରାହ୍ନ 2ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ. ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ବିଜେପିର 29 ବର୍ଷ ବୟସ୍କ ସଗୁନ୍ ପରିହାର ସର୍ବକନିଷ୍ଠ ଏବଂ ନ୍ୟାସନାଲ୍ କନ୍ଫରେନ୍ସର ବରିଷ୍ଠ ନେତା 80 ବର୍ଷ ବୟସ୍କ ଅବଦୁଲ ରହିମ ରାଠେର ସବୁଠାରୁ ବୟସ୍କ ସଦସ୍ୟ ଭାବେ ଶପଥ ନେବେ. ରାଠେର ଏବଂ ତାଙ୍କ ଦଳର ଅଲ୍ଲୀ ମହମ୍ମଦ ସଗର 7ମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି. ପ୍ରଥମ ଥର ପାଇଁ 1983 ମସିହାରେ ସଗର ଏବଂ 1977 ମସିହାରେ ରାଠେର ବିଧାନସଭାକୁ ନିର୍ବାଚିତ ହୋଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାରାଣସୀଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ପାଇଁ 6,700 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର ରେୱା ବିମାନ ବନ୍ଦର, ଛତିଶଗଡ଼ର ଅମ୍ବିକାପୁର ବିମାନ ବନ୍ଦର ଏବଂ ଉତ୍ତରପ୍ରଦେଶର ସହରନପୁର ବିମାନ ବନ୍ଦରର ଉଡ଼ାନ୍ ଯୋଜନା ଅଧୀନରେ ଉଦ୍ଘାଟନ ଅନ୍ତର୍ଭୁକ୍ତ. ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, କ୍ରୀଡ଼ା, ସ୍ୱାସ୍ଥ୍ୟସେବା ଏବଂ ପର୍ଯ୍ୟଟନ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି. ଏହିସବୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି. ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାଶୀର ଲୋକପ୍ରିୟତାକୁ ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ଏହା କେବଳ ପୂର୍ବାଞ୍ଚଳରେ ନୁହେଁ ବରଂ ସାରା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ. ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଆର୍ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଭିଭିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା 5 ବର୍ଷରେ ମେଡିକାଲ ଆସନ ସଂଖ୍ୟା ଆଉ 75,000 ବୃଦ୍ଧି ପାଇବ. ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10 ବର୍ଷରେ ପୂର୍ବାଞ୍ଚଳରେ 5,500 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ କରାଯାଇଛି. ଏହା ବ୍ୟତୀତ ଔଷଧଗୁଡ଼ିକୁ ଶସ୍ତା କରାଯିବା ଫଳରେ ଏହା ଉପରେ ହେଉଥିବା ଖର୍ଚ୍ଚ ପରିମାଣ 25% ହ୍ରାସ ପାଇଛି. ମହିଳା ଏବଂ ଯୁବବର୍ଗ ସଶକ୍ତ ହୋଇପାରିଲେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ମୁଦ୍ରା ଯୋଜନା ଅଧୀନରେ ଦେଶର ମହିଳା ସଶକ୍ତିକରଣ ଅଧିକ ସୁଦୃଢ଼ ହେବା ସହ ସେମାନେ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଇଣ୍ଡିମେଣ୍ଟ ମଧ୍ୟରେ ଆସନ ବୁଝାମଣା ନେଇ ଅସନ୍ତୋଷ ବୃଦ୍ଧି ପାଇଥିବା ଜଣାପଡ଼ିଛି। ରାଷ୍ଟ୍ରୀୟ ଜନତା ଦଳ ପରେ ସିପିଆଇଏମ୍ଏଲ୍ ମଧ୍ୟ ଆସନ ବୁଝାମଣା ନେଇ ଅସନ୍ତୋଷ ପ୍ରକାଶ କରିଛି। ଏହି ଦୁଇ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ତାଙ୍କର ଦାବି ପୂରଣ ନେଇ ଆଜି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି। ଆର୍ଜେଡିର ବରିଷ୍ଠ ନେତା ମନୋଜ କୁମାର ଝା କହିଛନ୍ତି 18ରୁ 20ଟି ବିଧାନସଭା ମଣ୍ଡଳୀରେ ତାଙ୍କ ଦଳ ଏକାକୀ ନିର୍ବାଚନ ଜିତିବାକୁ ସକ୍ଷମ। ଏହି ପ୍ରସଙ୍ଗକୁ ଆସନ ବୁଝାମଣା ବେଳେ ବିଚାରକୁ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଇଣ୍ଡିମେଣ୍ଟର ଆସନ ବୁଝାମଣା ଅନୁଯାୟୀ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ କଂଗ୍ରେସ 70ଟି ଆସନରୁ ଆର୍ଜେଡି ଏବଂ ସିପିଆଇଏମ୍ଏଲ୍ 11ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ଇଣ୍ଡିମେଣ୍ଟର ସହଯୋଗୀ ଦଳ ଏଜେଏସ୍ୟୁ ତା'ର ପ୍ରଥମ ପର୍ଯ୍ୟାୟରେ 8 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ଦଳର ମୁଖ୍ୟ ସୁଦେଶ କୁମାର ମାହାତୋ ସିଲି ନିର୍ବାଚନ ମଣ୍ଡଳୀରୁ ଏବଂ ଲମ୍ବୋଦର ମାହାତୋ ଗୋମିଆ ଆସନରୁ ନିର୍ବାଚନ ଲଢ଼ିବେ। 81 ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ 2ଟି ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ମାସ 13 ଏବଂ 20 ତାରିଖରେ ମତଗ୍ରହଣ କରାଯିବ। 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଏବଂ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 01123421050 ଏବଂ 01123314444 ନମ୍ଘରକୁ ଡାଏଲ୍ କରି ରାତି 9:30 ପରେ ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ କରିପାରିବେ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ବୁଧବାର ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଗୁରୁବାର ସକାଳ ସୁଦ୍ଧା ସ୍ୱର୍ଶ କରିପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ତାମିଲନାଡୁ ପୁଡୁଚେରୀ କରାଇକେରାଲ କେରଳ କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ସାମୁଦ୍ରିକ ଝଡ଼ ଉପକୂଳ ସ୍ୱର୍ଶ ସମୟରେ ପବନର ବେଗ 100ରୁ 120 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ ଦାନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ପ୍ରଦାନ ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରଠାରେ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆମ ଭୁବନେଶ୍ୱର ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସମ୍ଭାବ୍ୟ ପରିସ୍ଥିତି ନେଇ ସଜାଗ ରଖାଯାଇଛି। ଓଡ଼ିଶା ଉପକୂଳରେ ଅକ୍ଟୋବର ମାସରେ ଏହି ଝଡ଼ର ଆଶଙ୍କା ରହିଥାଏ। 1999 ମସିହାଠାରୁ ଓଡ଼ିଶାରେ 9ଟି ଝଡ଼ର ସମ୍ମୁଖୀନ ହୋଇସାରିଛି। ସେଥିମଧ୍ୟରେ 2013ରେ ଫାଇଲିନ୍ ଏବଂ 2019ର ଫନି ରହିଛି। ନ୍ୟୁଜିଲାଣ୍ଡ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ବିଜୟୀ ହୋଇଛି। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ 32 ରନ୍ରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ନ୍ୟୁଜିଲାଣ୍ଡ 5 ୱିକେଟ୍ ବିନିମୟରେ 158 ରନ୍ ସଂଗ୍ରହ କରିଥିଲା। 169 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା 9 ୱିକେଟ୍ରେ 126 ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡର ଆମେଲିଆ କୋର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ଏଥରକୁ ମିଶାଇ ନ୍ୟୁଜିଲାଣ୍ଡ ତୃତୀୟ ଥର ଲାଗି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଟାଇଟଲ୍ ବିଜୟୀ ହୋଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରରେ ନବନିର୍ବାଚିତ ବିଧାନସଭା ସଦସ୍ୟ ଆଜି ନେବେ ଶପଥ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଇଣ୍ଡିମେଣ୍ଟର ଆସନ ବୁଝାମଣା ନେଇ ଆର୍ଜେଡି ଓ ସିପିଆଇଏମ୍ଏଲ୍ର ଅସନ୍ତୋଷ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।